ନମସ୍କାର, ଆମର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆମର ବିଶ୍ୱାସ, ଏହି କାର୍ଯ୍ୟକ୍ରମ ଆପଣଙ୍କ ଜୀବନରେ ବାସ୍ତବ ଶାନ୍ତି ଓ ଆନନ୍ଦ ଭରିଦେବ। ଆଜି ହିଁ ଶୁଣନ୍ତୁ, ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବନ ପାଣିର ଫଟୋ ଏଇ ଅଛି ଏଇ ନାହିଁ, ତଥାପି କାହିଁକି ସିଏ ତ ବୁଝେ ନା, ତଥାପି କାହିଁକି ସିଏ ତ ବୁଝେ ନା, ପ୍ରଭୁ ଏକା ତାର ମଣିଷ ଜୀବନ ପାଣିର ଫୁଟୁ ଏଇ ଅଛି ଏଇ
ପ୍ରିୟ ଶ୍ରୋତା ବନ୍ଧୁ, ଆମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶହେବା ନିମନ୍ତେ ସ୍ୱାଗତ କରେ। ଆପଣଙ୍କର ମତାମତ ତଥା ସାକ୍ଷ୍ୟ ନିମନ୍ତେ ବିଶେଷ ଧନ୍ୟବାଦ। ପ୍ରଭୁ ଯୀଶୁଜୀ ଆପଣଙ୍କ ହୃଦୟରେ କଥା କହିଛନ୍ତି, ଆପଣଙ୍କ ଜୀବନରେ ବାସ୍ତବ ପରିବର୍ତ୍ତନ ଘଟାଇଛନ୍ତି, ଏହା ଜାଣି ଆମେ ପ୍ରଭୁଙ୍କ ନାମକୁ ମଧ୍ୟ ବିଶେଷ ଧନ୍ୟବାଦ ଦେଉ। ଆଉ ବାସ୍ତବରେ ଯେଉଁମାନେ ପ୍ରଭୁ ଯୀଶୁଙ୍କର ନିକଟବର୍ତ୍ତୀ ହୁଅନ୍ତି, ସେମାନେ ସେମାନଙ୍କ ଜୀବନରେ ଏକ ନୂତନତ୍ୱକୁ ଉପଲବ୍ଧି କରନ୍ତି, ଏକ ନୂତନ ଶାନ୍ତି ଆନନ୍ଦକୁ ସେମାନେ ଉପଲବ୍ଧି କରନ୍ତି। ଆଉ ମୋର ବିଶ୍ୱାସ ଯେ ଆଜି ମଧ୍ୟ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ସେହି ଅପୂର୍ବ ଶାନ୍ତି ଆନନ୍ଦ ତଥା ସାନ୍ତ୍ୱନାକୁ ଆମେ ଉପଲବ୍ଧି କରିପାରିବା। ତେବେ ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁ ଯୀଶୁଙ୍କର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଯେ ତୁମେ ଆଜି ମଧ୍ୟ ଜୀବିତ, ତୁମେ ଆଜି ମଧ୍ୟ ଆମମାନଙ୍କ ସହିତରେ କଥା କହୁଛ, ତୁମେ ଆଜି ମଧ୍ୟ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରସ୍ତୁତ ଅଛ। ମାତ୍ର ତୁମେ ଚାହଁ ଯେପରି ଆମେ ତୁମର ନିକଟବର୍ତ୍ତୀ ହେଉ, ତୁମ ନିକଟରେ ନିଜର ଜୀବନକୁ ସମର୍ପଣ କରୁ। ହଁ ପ୍ରଭୁ, ଆଜି ଆମେ ପ୍ରତ୍ୟେକ ତୁମ ନିକଟକୁ ଆସିଅଛୁ, ତୁମ ନିକଟରେ ନିଜ ନିଜର ଜୀବନକୁ ସମର୍ପଣ କରୁଅଛୁ। ପ୍ରଭୁ, ତୁମେ ଆମମାନଙ୍କର ଏହି ଛୋଟ ଛୋଟ ମନଗୁଡ଼ିକୁ ଗ୍ରହଣ କରି ତୁମର ଇଚ୍ଛା ମତେ ପ୍ରଭୁ ତୁମେ ଆମମାନଙ୍କୁ ଧୋଇ ପରିଷ୍କାର କରି ଶୁଚି କରି ପବିତ୍ର କରି ତୁମ ନିମନ୍ତେ ବ୍ୟବହାର କର। ତୁମର ଇଚ୍ଛା ମତେ ଆମମାନଙ୍କୁ କଢ଼ାଇ ନିଅ। ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କ ହୃଦୟକୁ ସ୍ପର୍ଶ କର। ତୁମେ ଆମମାନଙ୍କ ଜୀବନକୁ ଛୁଇଁ ଦିଅ। ଆମମାନଙ୍କୁ ସେ ଆଲୋକର ପଥରେ କଢ଼ାଇ ନିଅ। ଆମମାନଙ୍କ ଜୀବନକୁ ବାସ୍ତବ ଶାନ୍ତି ଆନନ୍ଦ ତୁମର ସ୍ୱର୍ଗୀୟ ଆଶୀର୍ବାଦରେ ପରିପୂର୍ଣ୍ଣ କରିଦିଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଯେଶାୟା ପୁସ୍ତକର 46 ଓ 47 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି 46 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ବାବିଲୋନର ପ୍ରତିମା ସବୁର ପରାଜୟ, ଇସ୍ରାଏଲର ପରିତାଣ ନିମନ୍ତେ ସ୍ପଷ୍ଟୀକରଣ ଓ ସମସ୍ତ ପ୍ରତିମାଗୁଡ଼ିକର ନିନ୍ଦା। ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ପ୍ରତିମା ପୂଜା ବିରୁଦ୍ଧରେ ସବୁଠାରୁ ଶ୍ରେଷ୍ଠ ବ୍ୟଙ୍ଗୋକ୍ତିଗୁଡ଼ିକ ମଧ୍ୟରେ ଏହା ହେଉଛି ଏକ ବ୍ୟଙ୍ଗୋକ୍ତି ଯାହାକି ଏହି ପର୍ବଟି ଧାରଣ କରେ। ଆଉ ବିଶେଷ କରି ବାବିଲୋନର ପ୍ରତିମା ସବୁର ବିରୁଦ୍ଧରେ ଏହା ଏକ ପରାଜୟର ବିଜ୍ଞାପନ ସହିତ ଆରମ୍ଭ ହୁଏ। ଏହା ଏକ ଅଦ୍ଭୁତ ବିଷୟ ପରି ମନେ ହୁଏ, ଯେହେତୁ ବାବିଲୋନ ପୃଥିବୀ ଶକ୍ତି ହିସାବରେ ଏପର୍ଯ୍ୟନ୍ତ ସମ୍ମୁଖକୁ ଆସିନଥିଲା ଓ ଇସ୍ରାଏଲର ଶତ୍ରୁ ହୋଇନଥିଲା, କିନ୍ତୁ ସେ ଯାହୁନା କାହିଁକି ସମସ୍ତ ପ୍ରତିମା ପୂଜାର ଉତ୍ପାଦକ ଥିଲା। ଆଉ ଏହା ମଧ୍ୟ ଖାପ ଖାଏ ଯେ ବାବିଲୋନର ସମସ୍ତ ପ୍ରତିମାଗୁଡ଼ିକର ପରାଜୟ ଘଟିବାର ବିଜ୍ଞାପନ ପରେ ଭାବବାଦୀ ସମସ୍ତ ପ୍ରତିମାଗୁଡ଼ିକର ପ୍ରକାଶ୍ୟରେ ନିନ୍ଦା କରିବା ନିମନ୍ତେ ଇସ୍ରାଏଲ ଆଡ଼କୁ ଆଗ ବଢ଼ନ୍ତି, ଯେପରି ସେମାନେ ସତ୍ୟ ଈଶ୍ୱରଙ୍କୁ ପରିତ୍ୟାଗ ନ କରନ୍ତି। ଆସନ୍ତୁ ବର୍ତ୍ତମାନ ପ୍ରତିମାଗୁଡ଼ିକ ବିରୁଦ୍ଧରେ ପ୍ରକାଶିତ ହୋଇଥିବା ବିଚାର ପ୍ରତି ଟିକେ ଦୃଷ୍ଟି ଦେବା। ଦେଖନ୍ତୁ 46 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ବେଲ୍ ଦେବତା ଅବନତ ହୁଅଇ ନବହେଟ୍ ହୁଅଇ ସେମାନଙ୍କ ପ୍ରତିମାଗଣ ଜନ୍ତୁ ଓ ପଶୁମାନଙ୍କ ଉପରେ ଥୁଆ ଯାଇଅଛନ୍ତି। ଯେଉଁ ଦ୍ରବ୍ୟମାନ ତୁମେମାନେ ବହିକରି ବୁଲିଲ ତାହା ବୋଝ ହୋଇଅଛି, କ୍ଲାନ୍ତ ପଶୁ ପ୍ରତି ଭାର ହୋଇଅଛି। ବେଲ୍ ଆଉ ନବୋ ବାବିଲୋନର ଦେବତା ଅଟନ୍ତି। ବେଲ୍ ହେଉଛି ବାଲ୍ ଦେବତାର ସଂକ୍ଷିପ୍ତ ନାମ ଓ ଏହା ବାଲ୍ ଜିବୁବ୍ର ପ୍ରଥମ ଅଂଶରେ ପରିଲକ୍ଷିତ ହୁଏ, ଯାହାକି ଶୟତାନର ନାମଗୁଡ଼ିକ ମଧ୍ୟରୁ ଏକ ନାମ। ସେହିପରି ନବୋ ନାମର ଅର୍ଥ ବକ୍ତା କିଓବା ଭାବବାଦୀ। ପାଉଲ ଓ ବର୍ଣ୍ଣବା ଯେତେବେଳେ ଲୁସ୍ତ୍ରାକୁ ଗଲେ ସେତେବେଳେ ଲୋକମାନେ ବର୍ଣ୍ଣବାଙ୍କୁ ବେଲ୍ କିଓବା ବୃହସ୍ପତି ବୋଲି ଭାବିଲେ ଓ ପାଉଲ ପ୍ରଧାନ ବକ୍ତା ଥିବାରୁ ତାହାଙ୍କୁ ନବ ବା ବୁଦ୍ଧ ବୋଲି ଭାବିଲେ, କାରଣ ସେମାନେ ସେହିପରି ଦେବତା ପୂଜାରେ ଅଭ୍ୟସ୍ତ ଥିଲେ। ଆଉ ସେହି ସମୟରେ ଏହି ପ୍ରତିମା ପୂଜା ପଛରେ ଆଉ ଏକ ଜଘନ୍ୟ ବିଷୟ ଥିଲା, ଶୈତାନିକ ପୂଜା, ଯାହାକି ବର୍ତ୍ତମାନ ଆମମାନଙ୍କର ସମସାମୟିକ ସମାଜରେ ଅତି ପ୍ରସାର ଲାଭ କରିଅଛି। ମାତ୍ର ଈଶ୍ୱରଙ୍କ ବାକ୍ୟ ବାରମ୍ବାର ଆମମାନଙ୍କୁ ସତର୍କ କରାଇଦିଏ ଯେ ଆମମାନଙ୍କର ଯୁଦ୍ଧ ହେଉଛି ଆତ୍ମିକ ଯୁଦ୍ଧ। ଈଶ୍ୱର ତାଙ୍କର ପ୍ରେମ ଓ ଶକ୍ତି ସହିତ ପ୍ରତିମାର ଅସହାୟତା ନେଇ ଏକ ପାର୍ଥକ୍ୟତା ଦର୍ଶାନ୍ତି, ଯାହାକି ବହନ କରାଯିବା ନିମନ୍ତେ ଏକ ଭାର ସ୍ୱରୂପ। 46 ପର୍ବର 3 ପଦରେ ଏହିପରି ଲେଖା ଅଛି, ହେ ଜାକୁବ ବଂଶ, ହେ ଇସ୍ରାଏଲ ବଂଶର ଅବଶିଷ୍ଟାଂଶ ସମସ୍ତେ, ଆମ୍ଭର କଥା ଶୁଣ। ତୁମ୍ଭେମାନେ ଉଦରସ୍ଥାୟୀ ହେବାଠାରୁ ଆମ୍ଭ ଦ୍ୱାରା ବହାଯାଇଅଛ, ତୁମ୍ଭେମାନେ ଗର୍ଭରୁ ବହାଯାଇଅଛ। ଈଶ୍ୱର କହନ୍ତି, ହେ ଇସ୍ରାଏଲ, ଜଣେ ସ୍ତ୍ରୀ ଯେପରି ନିଜର ଗର୍ଭରେ ଏକ ସନ୍ତାନକୁ ବହନ କରେ, ସେହିପରି ମୁଁ ତୁମମାନଙ୍କୁ ବହନ କରି ଆସୁଅଛି। ଚାରିପଦରେ ଲେଖା ଅଛି, ପୁଣି ଆମ୍ଭେ ତୁମମାନଙ୍କର ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସେହି ଅଟୁ ଓ ପକ୍ୱକେଶ ପର୍ଯ୍ୟନ୍ତ ହିଁ ଆମ୍ଭେ ତୁମମାନଙ୍କୁ ବହିବା। ଆମ୍ଭେ ନିର୍ମାଣ କରିଅଛୁ ଓ ଆମ୍ଭେ ବହିବା, ହଁ ଆମ୍ଭେ ବହିବା ଓ ଉଦ୍ଧାର କରିବା। ଦେଖନ୍ତୁ, ଏହା ହିଁ ହେଉଛି ସତ୍ୟ ଓ ମିଥ୍ୟା ମଧ୍ୟରେ ବାସ୍ତବ ଭିନ୍ନତା। ଈଶ୍ୱର କେବଳ ଇସ୍ରାଏଲ ଜାତିକୁ ବହନ କରି ଆସୁନଥିଲେ, ମାତ୍ର ସେ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବହନ କରିଥିଲେ। ସେ ଆମମାନଙ୍କର ପାପ ସବୁ ବହନ କରନ୍ତି। ଯିଶାୟ 53 ପର୍ବର 4 ପଦରେ ଲେଖା ଅଛି, ନିଶ୍ଚୟ ସେ ଆମମାନଙ୍କର ଯାତନା ସବୁ ଧାରଣ କରିଅଛନ୍ତି ଓ ଆମମାନଙ୍କର ବ୍ୟଥା ସବୁ ବହିଅଛନ୍ତି, ଆଉ ସେ ମଧ୍ୟ ଆମମାନଙ୍କର ଯତ୍ନ ନିଅନ୍ତି ଓ ଆମମାନଙ୍କର ଭାର ବହନ କରନ୍ତି। ପ୍ରଥମ ପିତର 5 ପର୍ବର 7 ପଦରେ ଲେଖା ଅଛି, ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ପ୍ରିୟ ବନ୍ଧୁ, ଈଶ୍ୱର ଆଜି ମଧ୍ୟ ଆମମାନଙ୍କ ନିମନ୍ତେ ଚିନ୍ତା କରନ୍ତି। କୌଣସି ଧର୍ମ ଆମମାନଙ୍କୁ ରକ୍ଷା କରିପାରେ ନାହିଁ କି ଆମମାନଙ୍କର ଭାର ବହନ କରିପାରେ ନାହିଁ, ମାତ୍ର ଈଶ୍ୱର ଆମମାନଙ୍କର ଭାର ନିଅନ୍ତି ଓ ସେ ଆମମାନଙ୍କର ଯତ୍ନତତ୍ତ୍ୱ ନିଅନ୍ତି। ଦ୍ୱିତୀୟ ବିବରଣୀ 33 ପର୍ବର 27 ପଦରେ ଲେଖା ଅଛି, ଅନାଦି ପରମେଶ୍ୱର ତୁମ୍ଭର ବାସସ୍ଥାନ ଓ ତଳେ ତାହାଙ୍କର ଅନନ୍ତକାଳ ସ୍ଥାୟୀ ବାହୁ ଅଛି, ପୁଣି ସେ ତୁମ୍ଭ ସମ୍ମୁଖରୁ ଶତ୍ରୁମାନଙ୍କୁ ତଡ଼ିଦେଲେ ଆଉ ବିନାଶ କର ବୋଲି କହିଲେ। ବର୍ତ୍ତମାନ ଈଶ୍ୱର ପ୍ରତିମା ପୂଜା ବିଷୟ ନେଇ କିପରି କହନ୍ତି ତାହା ଲକ୍ଷ୍ୟ କରନ୍ତୁ। ଦେଖନ୍ତୁ 46 ପର୍ବର 5 ପଦରେ ଲେଖା ଅଛି, ଆଗ କଲ୍ଦିଓମାନଙ୍କର କନ୍ୟେ, ତୁମ୍ଭେ ଅନ୍ଧାରକୁ ଯାଇ ତୁନି ହୋଇ ବସ, କାରଣ ରାଜ୍ୟସମୂହର କର୍ତ୍ତୃତ୍ୱକାରିଣୀ ବୋଲି ତୁମ୍ଭେ ଆଉ ଖ୍ୟାତା ନୁହିବ। ଦେଖନ୍ତୁ, ଈଶ୍ୱରଙ୍କ ବିଷୟ ନେଇ ବୁଝାଇବା ବା ପ୍ରକାଶ କରିବା ଅତି କଠିନ। ଏହାର କାରଣ ହେଉଛି ଯେ ଈଶ୍ୱର ହେଉଛନ୍ତି ଅଦୃଶ୍ୟ ଓ ଆମେମାନେ ଦୃଶ୍ୟ, ଓ ଏକ ଦୃଶ୍ୟ ପୃଥିବୀ ମଧ୍ୟରେ ଆମେ ବାସ କରୁଅଛୁ। ଏପରି କୌଣସି ବିଷୟ ନାହିଁ ଯାହା ସହିତ ଆମେ ତାହାଙ୍କୁ ତୁଳନା କରିପାରିବା ବା ସମାନ କରିପାରିବା। ତାହାଙ୍କୁ କେହି କେବେ ଦେଖିନାହିଁ, ଆଉ ମନୁଷ୍ୟ ମଧ୍ୟ ତାହାଙ୍କ ବିଷୟରେ ବର୍ଣ୍ଣନା କରିପାରିବ ନାହିଁ। ମନୁଷ୍ୟର ଭାଷା ଦ୍ୱାରା ସେ ବ୍ୟାଖ୍ୟା କରାଯାଇପାରିବେ ନାହିଁ। ତେଣୁକରି ଏହା ଏକ କାରଣ ଦର୍ଶାଇ ଦିଏ ଯେ ଈଶ୍ୱର କାହିଁକି ମନୁଷ୍ୟ ରୂପ ଧାରଣ କଲେ। କେବଳ ଆମମାନେ ଗୋଟିଏ ଉପାୟରେ ଈଶ୍ୱରଙ୍କୁ ଜାଣିପାରିବା, ଆଉ ତାହା ହେଉଛି ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ, କାରଣ ସେ ଈଶ୍ୱରଙ୍କୁ ପ୍ରକାଶ କଲେ ଓ ସେ ତାହାଙ୍କଠାରୁ ଆସିଥିଲେ। 46 ପର୍ବର 6 ପଦରେ ଏହିପରି ଲେଖା ଅଛି, ସେମାନେ ତୋଡ଼ାରୁ ସୁନା ଢାଳନ୍ତି ଓ ନିକ୍ତିରେ ରୂପା ତୋଲନ୍ତି, ସେମାନେ ସୁନାରେ କି ମୂଲ ଲଗାନ୍ତି ଓ ସେ ଗୋଟିଏ ଦେବତା ନିର୍ମାଣ କରେ, ସେମାନେ ଦଣ୍ଡବତ କରି ପୂଜା କରନ୍ତି। ପ୍ରତିମା ପୂଜା ଉପରେ ଏହା ଏକ ଚମତ୍କାର ବ୍ୟଙ୍ଗୋକ୍ତି। ଏହା ହେଉଛି ଏକ ଧାତୁବିଶେଷ ପ୍ରତିମୂର୍ତ୍ତି ଯାହାକି ସୌନ୍ଦର୍ଯ୍ୟତାରେ ଓ ମୂଲ୍ୟରେ କାଷ୍ଠ ମୂର୍ତ୍ତିଠାରୁ ଅଧିକ। ମନୁଷ୍ୟର ଧନ ପ୍ରତିମା ନିର୍ମାଣରେ ବ୍ୟବହୃତ ହୁଏ। ପ୍ରତିମାର ସୌନ୍ଦର୍ଯ୍ୟତା ଓ ମୂଲ୍ୟ ତାହାର ଧନ ଉପରେ ନିର୍ଭର କରେ। ଯଦି ଜଣେ ବ୍ୟକ୍ତିର ପ୍ରଚୁର ଧନ ଅଛି, ତାହେଲେ ସେ ଏକ ମୂଲ୍ୟବାନ ପ୍ରତିମୂର୍ତ୍ତି ନିର୍ମାଣ କରେ। ମାତ୍ର ଯାହାର ବିଶେଷ ଧନ ନାହିଁ, ସେ ଏକ ଶସ୍ତା ପ୍ରତିମା ନିର୍ମାଣ କରେ। ଆଉ ପ୍ରକୃତରେ ଦେଖିବାକୁ ଗଲେ ଏହା ମନୁଷ୍ୟ ପ୍ରତି ତାହାର ନିଜର କାରୁକାର୍ଯ୍ୟକୁ ପୂଜା କରିବା ପରି ହୁଏ, ଯାହାକି ନିଜକୁ ନିଜେ ପୂଜା କରିବାର ବିଷୟକୁ ଦର୍ଶାଏ। ଏହା ମନୁଷ୍ୟ ପୂଜାର ଏକ ଆକାର। ବର୍ତ୍ତମାନ ଏଠାରେ ଏକ ପ୍ରକୃତ ପରୀକ୍ଷାର ବିଷୟକୁ ଆମେ ଲକ୍ଷ୍ୟ କରିବାକୁ ପାରିବା। 46 ପର୍ବର 7 ପଦରେ ଲେଖା ଅଛି, ସେମାନେ ତାହାକୁ ସ୍କନ୍ଧରେ ବହି ନିଅନ୍ତି ଓ ତାହାକୁ ବହି ତାହାର ସ୍ଥାନରେ ତାହାକୁ ରଖନ୍ତି, ତହିଁରେ ସେ ଛିଡ଼ା ହୁଏ, ସେ ଆପଣା ସ୍ଥାନରୁ ଘୁଞ୍ଚିବ ନାହିଁ, ଆହୁରି କେହି ତାହାକୁ ଡାକିଲେ ହେଁ ସେ ଉତ୍ତର ଦେଇପାରିବ ନାହିଁ କିମ୍ବା ସଙ୍କଟରୁ ଉଦ୍ଧାର କରିପାରିବ ନାହିଁ। ଏହା ହିଁ ହେଉଛି ଈଶ୍ୱର ଓ ପ୍ରତିମା ମଧ୍ୟରେ ଏକ ଭିନ୍ନତା। ଈଶ୍ୱର ମନୁଷ୍ୟମାନଙ୍କୁ ବହନ କରନ୍ତି, ମାତ୍ର ପ୍ରତିମାକୁ ମନୁଷ୍ୟମାନେ ବହନ କରନ୍ତି। ସେମାନେ ତାହାକୁ କାନ୍ଧରେ ବହି ନେଇ ଏକ ସ୍ଥାନରେ ରଖିଦିଅନ୍ତି। ତେବେ ଶୁଣନ୍ତୁ ଈଶ୍ୱର ସେମାନଙ୍କ ବିଷୟ ନେଇ କ'ଣ କହନ୍ତି। 46 ପର୍ବର 9 ପଦରେ ଲେଖା ଅଛି, ପୁରାତନ ବିଷୟ ସବୁ ସ୍ମରଣ କର, କାରଣ ଆମ୍ଭେ ହିଁ ପରମେଶ୍ୱର ଦ୍ୱିତୀୟ ନାହିଁ, ଆମ୍ଭେ ପରମେଶ୍ୱର ଆମ୍ଭତୁଲ୍ୟ କେହି ନାହିଁ। ପ୍ରିୟ ବନ୍ଧୁ, ଈଶ୍ୱର ହେଉଛନ୍ତି ଏକ ଓ ଅଦ୍ୱିତୀୟ, ଓ ଆମ୍ଭେମାନେ ତାହାଙ୍କୁ ଅନ୍ୟ କାହା ସହିତ ତୁଳନା କରିପାରିବା ନାହିଁ। ସେ ଚାହାନ୍ତି ନାହିଁ ଆମେ ତାହାଙ୍କୁ ବହନ କରୁ, ମାତ୍ର ସେ ଆମ୍ଭମାନଙ୍କୁ ବହନ କରିବାକୁ ଚାହାନ୍ତି। ସେ ଆମମାନଙ୍କର ଭାର ନେବାକୁ ଚାହାନ୍ତି, ସେ ଆମମାନଙ୍କର ଯତ୍ନ ନେବାକୁ ଚାହାନ୍ତି। ଆସନ୍ତୁ ଏହାପରେ 47 ପର୍ବ ମଧ୍ୟକୁ ଯିବା। ଏହି 47 ପର୍ବ ମଧ୍ୟରେ ଆମେ ବାବିଲୋନର ପତନ ବିଷୟରେ ଲକ୍ଷ୍ୟ କରିବାକୁ ପାରିବା। ଏହି ପୁସ୍ତକ ମଧ୍ୟରେ ଏହା ହେଉଛି ତୃତୀୟ ଥର ଯାହାକି ଆମମାନେ ବାବିଲୋନର ପତନ ବିଷୟ ନେଇ ପ୍ରକାଶ କରାଯାଇଥିବା ଭାବବାଣୀକୁ ବିଚାର କରିଅଛୁ। 46 ପର୍ବରେ ମଧ୍ୟ ବାବିଲୋନର ପତନ ନେଇ ଏକ ପ୍ରସ୍ତାବ ଦିଆଯାଇଥିଲା, ଯାହାକି ପ୍ରତିମାଗୁଡ଼ିକ ଉପରେ ଈଶ୍ୱରଙ୍କର ବିଚାର ସହିତ ଆରମ୍ଭ ହୁଏ। ଏହି ବିଷୟ ପ୍ରତି ଯେଉଁ ସମୟ ଦିଆଯାଇଅଛି, ଏହା ଏହି ଘଟଣା ଦୃଷ୍ଟିରୁ ଅତି ଚମତ୍କାର ଯେ ଏହି ସମୟରେ ବାବିଲୋନ ଅତି ଛୋଟ ରାଜ୍ୟ ଥିଲା, ମାତ୍ର ସେତେଦୂର ପ୍ରସାର ଲାଭ କରିନଥିଲା। ଏହା ପୃଥିବୀ ଶକ୍ତିରେ ପରିଣତ ହେବାର 100 ବର୍ଷ ପୂର୍ବରୁ ଏହି ଘଟଣା ଘଟିଥିଲା। ସେହି ବାବିଲଗଡ଼ର ସମୟଠାରୁ ଏହା ସ୍ଥିତିବାନରେ ପରିଣତ ହୋଇଥିଲା ଓ ଜଗତକୁ ଧାର୍ମିକ କ୍ଷେତ୍ରରେ ପ୍ରଭାବିତ କରିଥିଲା। ବାବିଲୋନ ସମସ୍ତ ପ୍ରକାର ପ୍ରତିମା ପୂଜାର ମାତା ଓ ଉତ୍ପତ୍ତି ସ୍ଥଳ ରୂପେ ପରିଚିତ ଥିଲା। ଯଦି କୌଣସି ଗୋଷ୍ଠୀର ପତନ ଘଟିଥାଏ, ତାହେଲେ ତାହା ଦୁଇଟି କାରଣ ହେତୁ ଘଟିଥାଏ। ଗୋଟିଏ ହେଉଛି ପ୍ରତିମା ପୂଜା ଓ ଅନ୍ୟଟି ହେଉଛି ସୁରାପାନରେ ମତ ହେବା। ଆସନ୍ତୁ ବାବିଲୋନର ପତନ ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା। 47 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଆଗ ବାବିଲର ଅନୁଢା କନ୍ୟେ, ତୁମ୍ଭେ ଓହ୍ଲାଇ ଧୂଳିରେ ବସ। ଆଗ କଲ୍ତିଅର କନ୍ୟେ, ସିଂହାସନ ବିନା ଭୂମିରେ ବସ, କାରଣ ତୁମ୍ଭେ ଆଉ କୋମଳା ଓ ସୁକୁମାରୀ ବୋଲି ଖ୍ୟାତା ନୁହିବ। ଲେଖା ଅଛି, ଆଗ ବାବିଲର ଅନୁଢା କନ୍ୟେ, ତୁମ୍ଭେ ଓହ୍ଲାଇ ଧୂଳିରେ ବସ। ଏହା ହେଉଛି ବାବିଲୋନ ପ୍ରତି ଈଶ୍ୱରଙ୍କ ଆଦେଶ, ଯେପରି ଏକ କୁକୁର ବାଧ୍ୟ ହେବାକୁ ଡକାଯାଏ, ସେହି ପ୍ରକାରେ ଈଶ୍ୱର ପୃଥିବୀ ଶକ୍ତି ବାବିଲୋନକୁ କଥା କହିବା ପାଇଁ ଯାଉଅଛନ୍ତି, ଯେତେବେଳେ କି ଏହା ନିମନ୍ତେ ଅବନତ ହେବାକୁ ଥିବା ସମୟ ଆସୁଅଛି। ବାବିଲୋନକୁ ଅନୁଢା କନ୍ୟା ବୋଲି କୁହାଯାଏ, କାରଣ ସେ ଶତ୍ରୁ ଦ୍ୱାରା ଏପର୍ଯ୍ୟନ୍ତ ଧରାଯାଇ ନଥିଲା। ବାବିଲୋନ ବର୍ତ୍ତମାନ କ୍ଷମତାକୁ ଆସୁଥିଲା, ଯଦିଓ ଏହାର ସ୍ଥିତି ବହୁ ପୂର୍ବରୁ ସେହି ନିମ୍ରୋଦ ଓ ବାବିଲଗଡ଼ ସମୟଠାରୁ ରହିଥିଲା। ତେବେ 47 ପର୍ବର 2 ପଦରେ ଲେଖା ଅଛି, ଚକି ନେଇ ଶସ୍ୟପେଶ, ତୁମର ଓଢ଼ଣୀ କାଢ଼, ଜାମା କାଢ଼ି ପକାଅ, ପାଦ ଅନାବୃତ କର, ନଦନଦୀରେ ଚାଲି କରି ଯାଅ। ଏହା ବାବିଲୋନର ଅବର୍ଣ୍ଣନୀୟ ଦୁଃଖକୁ ତଥା ଅପମାନକୁ ପ୍ରକାଶ କରେ, ଯାହା ପ୍ରତି ଶେଷରେ ବାବିଲୋନ ନତମସ୍ତକ ହୋଇଥିଲା। ସେ ଇସ୍ରାଏଲର ଲୋକମାନଙ୍କୁ ଦୁର୍ବ୍ୟବହାର କରିଥିଲା ଓ ଦିନ ଆସିଲା ଯେତେବେଳେ କି ସେ ମଧ୍ୟ ଅବନତ ହେଲା। 3 ପଦରେ ଲେଖା ଅଛି, ତୁମ୍ଭର ଉଲ୍ଲଙ୍ଘତା ପ୍ରକାଶିତ ହେବ, ହଁ ତୁମ୍ଭର ଲଜ୍ଜାର ବିଷୟ ଦୃଶ୍ୟ ହେବ, ଆମ୍ଭେ ପରିଶୋଧ ନେବା, ପୁଣି କାହାରି ଅନୁରୋଧ ମାନିବା ନାହିଁ। ଏହା ହିଁ ଥିଲା ବାବିଲୋନ ପ୍ରତି ଘୋର ଅପମାନର ବିଷୟ। ଆସନ୍ତୁ ଏହାପରେ ବାବିଲୋନର ହସ୍ତରେ ଇସ୍ରାଏଲର ସମର୍ପଣ ହେବାର ବିଷୟ ପ୍ରତି ଦୃଷ୍ଟି ଦେବା। ଏଠାରେ ଆମେ ଲକ୍ଷ୍ୟ କରିବାକୁ ପାରିବା ଯେ ଈଶ୍ୱର ଇସ୍ରାଏଲକୁ ବାବିଲୋନର ହସ୍ତରେ ସମର୍ପଣ କଲେ। 47 ପର୍ବର 6 ପଦରେ ଲେଖା ଅଛି, ଆମ୍ଭେ ଆପଣା ଲୋକମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ଆପଣା ଅଧିକାର ଅପବିତ୍ର କଲୁ ଓ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପଣ କଲୁ, ତୁମେ ସେମାନଙ୍କ ପ୍ରତି କିଛି ଦୟା ପ୍ରକାଶ କଲ ନାହିଁ। ତୁମ୍ଭେ ବୃଦ୍ଧ ଲୋକ ଉପରେ ତୁମ୍ଭର ଜୁଆଳି ବଡ଼ ଭାରି କରି ଥୋଇଲ। ଈଶ୍ୱର ଏଠାରେ ସେମାନଙ୍କୁ ସ୍ପଷ୍ଟ ଜଣାଇ ଦିଅନ୍ତି ଯେ ବାବିଲୋନ ତାହାର କ୍ଷମତା ହେତୁ ଇସ୍ରାଏଲ ଲୋକମାନଙ୍କୁ ତାହାର ହସ୍ତଗତ କରିନାହିଁ, ମାତ୍ର ଏହାର କାରଣ ହେଉଛି ଯେ ଈଶ୍ୱର ସେମାନଙ୍କୁ ସେପରି କରିବା ନିମନ୍ତେ ଅନୁମତି ଦେଲେ। ମାତ୍ର ବାବିଲୋନ ଭାବିଥିଲା ଯେ ସେ ତାହାର କ୍ଷମତା ବଳରେ ଇସ୍ରାଏଲକୁ ଅଧିକାର କରିଅଛି ଓ ଏଥିନିମନ୍ତେ ସେ ଇସ୍ରାଏଲ ପ୍ରତି ଅତ୍ୟାଚାର କରି ନିଜକୁ ଅତି ଗର୍ବିତ ମନେ କରୁଥିଲା। ମାତ୍ର ସେମାନେ ଏପରି କରିବା ଦ୍ୱାରା ଭୁଲ କଲେ। ଈଶ୍ୱର ତାଙ୍କର ଲୋକ ଇସ୍ରାଏଲକୁ ବାବିଲୋନ ହସ୍ତରେ ସମର୍ପଣ କରିଥିଲେ, କାରଣ ସେମାନେ ତାହାଙ୍କ ବିରୁଦ୍ଧରେ ପାପ କଲେ, ସେ ତାଙ୍କର ନିଜ ଲୋକମାନଙ୍କର ବିଚାର କରୁଥିଲେ। ଏହା ହିଁ ହେଉଛି ହବକୁକ୍ ଭବିଷ୍ୟତ ବକ୍ତାଙ୍କର ଛୋଟ ଭାବବାଣୀର ସମ୍ବାଦ। ଏହାପରେ 47 ପର୍ବର 7 ପଦରେ ଲେଖା ଅଛି, ପୁଣି ତୁମ୍ଭେ କହିଲ, ଆମ୍ଭେ ସଦାକାଳ କର୍ତ୍ତୃତ୍ୱକାରିଣୀ ହୋଇ ରହିବା, ଏଦୁ ତୁମ୍ଭେ ଏସବୁ ବିଷୟରେ ମନୋଯୋଗ କଲ ନାହିଁ, କିମ୍ବା ତହିଁର ଶେଷ ଫଳ ସ୍ମରଣ କଲ ନାହିଁ। ଈଶ୍ୱରଙ୍କର ଲୋକମାନଙ୍କ ପ୍ରତି ଈଶ୍ୱରଙ୍କର ବିଚାର ବାବିଲୋନକୁ ପ୍ରତାରିତ କଲା। ସେମାନେ ଭାବିଥିଲେ ଯେ ସେମାନେ ନିଜର ଶକ୍ତି ଓ କ୍ଷମତା ବଳରେ ଈଶ୍ୱରଙ୍କର ଲୋକମାନଙ୍କୁ ଅଧିକାର କରିଅଛନ୍ତି। 8 ପଦରେ ଲେଖା ଅଛି, ଏତୁ ଗୋ ସୁଖ ଭୋଗିନୀ, ଏବେ ଏହା ଶୁଣ, ତୁମେ ନିର୍ଭୟରେ ବାସ କରି ମନେ ମନେ କହୁଅଛ, ଆମ୍ଭେ ଅଛୁ, ଆମ୍ଭ ଛଡ଼ା ଆଉ କେହି ନାହିଁ, ଆମ୍ଭେ ବିଧବା ପରି ବସିବା ନାହିଁ କିମ୍ବା ସନ୍ତାନ ବିରହ ଜାଣିବା ନାହିଁ। ବାବିଲୋନ ଅତି ଦାମ୍ଭିକ, ଗର୍ବିତ ଓ ନିର୍ଭୀକ ଥିଲା। ଏକ ଭୟଙ୍କର ପତନ ଯେ ଆସୁଅଛି ତାହା ସେ ବିଶ୍ୱାସ କରୁନଥିଲା। ବାବିଲୋନର ରାଜା ନବୁଖଦ୍ନେଶ୍ୱର ସେହି ସୌନ୍ଦର୍ଯ୍ୟମୟ ତଥା ଗୌରବମୟ ନଗରୀକୁ ଦେଖି କହିଲା, ଏହା ଏକ ବିଶାଳ ବାବିଲୋନ ଯାହାକି ମୁଁ ନିର୍ମାଣ କରିଅଛି। ମାତ୍ର ସେ ଈଶ୍ୱରଙ୍କୁ ଗୌରବ ଦେଲା ନାହିଁ। ଈଶ୍ୱର ତାହାକୁ ବଳଦ ପରି ଘାସ ଖାଇବା ନିମନ୍ତେ ପ୍ରେରଣ କଲେ ଓ ସେ ପଶୁ ପରି ଜୀବନଯାପନ କଲା। ଏହା ହିଁ ଥିଲା ତାହା ପ୍ରତି ଈଶ୍ୱରଙ୍କର ବିଚାର। ଆସନ୍ତୁ ବର୍ତ୍ତମାନ ବାବିଲୋନର ବିନାଶ ବିଷୟ ସବିଶେଷ ବିବରଣୀକୁ ଲକ୍ଷ୍ୟ କରିବା। 47 ପର୍ବର 10 ପଦରେ ଲେଖା ଅଛି, କାରଣ ତୁମ୍ଭେ ଆପଣା ଦୁଷ୍ଟତାରେ ନିର୍ଭର ରଖିଅଛ, ତୁମେ କହିଅଛ କେହି ଆମକୁ ଦେଖୁନାହିଁ, ତୁମ୍ଭର ଜ୍ଞାନ ଓ ବିଦ୍ୟା ତୁମକୁ ବିପଦଗାମୀ କରିଅଛି। ପୁଣି ତୁମ୍ଭେ ଆପଣା ମନେ ମନେ କହିଅଛ, ଆମ୍ଭେ ଅଛୁ, ଆମ୍ଭ ଛଡ଼ା ଆଉ କେହି ନାହିଁ। ଜଣେ ମନୁଷ୍ୟ ବା ଏକ ଗୋଷ୍ଠୀ ଗର୍ବରେ ନିଜକୁ ଉଚ୍ଚୀକୃତ କରିବା ବା ନିଜେ ସବୁକିଛି କରିପାରିବ ବୋଲି ଭାବିବା ହେଉଛି ସବୁଠାରୁ ବିପଦଜନକ ବିଷୟ। ଏହା ହିଁ ପତନର କାରଣ ହୋଇଥାଏ। ଆଜି ଆମେ ଏକ ଦେଶରେ ବସବାସ କରୁଅଛୁ ଯେଉଁଠାରେ ଲୋକମାନେ ଅତି ଧନୀ ଅଟନ୍ତି, ମାତ୍ର ସେମାନେ ବିଭିନ୍ନ ପ୍ରକାର ଅସଦ ଉପାୟ ଅବଲମ୍ବନ କରନ୍ତି ଯାହାକି ଅନ୍ୟମାନଙ୍କୁ ମଧ୍ୟ ବିପଦଗାମୀ କରାଏ। ଆଜି ଲୋକେ ମଦ ଦୋକାନଠାରୁ ଆରମ୍ଭ କରି ଅନେକ ପ୍ରକାର ନିଶାଦ୍ରବ୍ୟ ବ୍ୟବସାୟରେ ସମ୍ପୃକ୍ତ ହୋଇ ଧନବାନ ହୁଅନ୍ତି, ଅନେକ ଅସଦ ଉପାୟରେ ମଧ୍ୟ ଧନୀ ହୁଅନ୍ତି। ଆଉ ସେମାନେ ଭାବନ୍ତି ଯେ ସେମାନଙ୍କୁ କେହି ଦେଖିପାରୁନାହାନ୍ତି ବା ଜାଣିପାରୁନାହାନ୍ତି, ମାତ୍ର ଈଶ୍ୱର ସେମାନଙ୍କୁ ଦେଖନ୍ତି ଓ ସେ ସେମାନଙ୍କର ବିଚାର କରିବେ ଯେପରି ସେ ବାବିଲୋନର ବିଚାର କଲେ। 47 ପର୍ବର 12 ପଦରେ ଲେଖା ଅଛି, ତୁମ୍ଭେ ବାଲ୍ୟରୁ ଆପଣାର ଯେଉଁ ମାୟାବିତ୍ୱ ଓ ଅପାର ଗଣକତାରେ ପରିଶ୍ରମ କରି ଆସିଅଛ, ଏବେ ତାହା ଅବଲମ୍ବନ କର। କେଜାଣି ଅବାଦ ତୁମ୍ଭେ ଉପକାର ପାଇପାରିବ, କେଜାଣି ଅବାଦ ତୁମ୍ଭେ ଜୟଯୁକ୍ତ ହୋଇପାରିବ। ଈଶ୍ୱର ବାବିଲୋନକୁ କହନ୍ତି ଯେପରି ସେ ନିଜର ମାୟାବିତ୍ୱ ଓ ଗଣକତା ପ୍ରତି ଫେରିଯାଏ, ଯାହା ଉପରେ ସେ ବିଶ୍ୱାସ କରିଥିଲା ଓ ଯାହା ତାହାକୁ ସମସ୍ୟାର ସମ୍ମୁଖୀନ କରାଇଥିଲା। ସଂକ୍ଷେପରେ କହିବାକୁ ଗଲେ ଈଶ୍ୱର କହନ୍ତି, ବାବିଲୋନ ତୁମେ ଭାବିଥିଲ ଏହା ଅତି ମହାନ ବିଷୟ ଥିଲା, ତାହେଲେ ତୁମେ କାହିଁକି ନିଜର ସମସ୍ୟାରୁ ଉଦ୍ଧାର ପାଇବା ନିମନ୍ତେ ସେହି ଗଣକତାରେ ବିଶ୍ୱାସ କରୁନ? ଏହା ଏକ ବ୍ୟଙ୍ଗୋକ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। 47 ପର୍ବର 13 ପଦରେ ଲେଖା ଅଛି, ତୁମ୍ଭେ ଆପଣଙ୍କର ଅପାର ମନ୍ତ୍ରଣାରେ କ୍ଲାନ୍ତ ହୋଇଅଛ, ଏବେ ଜ୍ୟୋତିଷମାନେ ନକ୍ଷତ୍ରଦର୍ଶୀମାନେ ମାସିକ ଶୁଭାଶୁଭବାଦୀମାନେ ଛିଡ଼ା ହୁଅନ୍ତୁ ଓ ତୁମ୍ଭ ପ୍ରତି ଯାହା ଯାହା ଘଟିବ ତହିଁରୁ ତୁମ୍ଭକୁ ରକ୍ଷା କରନ୍ତୁ। ଏହି ସମୟରେ ବାବିଲୋନ ନିଜର ନାମ ଅନୁଯାୟୀ ବାସ କରୁଥିଲା, କାରଣ ବାବିଲୋନ ନାମର ଅର୍ଥ ହେଉଛି ଦ୍ୱନ୍ଦ୍ୱ ଓ ଏହି ଦ୍ୱନ୍ଦ୍ୱ ବାବିଲୋନକୁ ଘେରି ରହିଥିଲା। ସେହି ମହାନ ସହର ନିଜର ଆର୍ଥିକ ସମ୍ବଳ ଉପରେ ଓ ଏହାର ଅନ୍ୟାୟ ଲାଭ ଉପରେ ନିର୍ଭର କରୁଥିଲା। ମାତ୍ର ଏହି ଦେଶ ପ୍ରତି କିଛି ଘଟିଲା ଓ ଏହା ନିଜେ ନିଜର ବିନାଶ ଘଟାଇଲା। ଆଜି ମଧ୍ୟ ଆମେ ଯେଉଁ ଦେଶ ମଧ୍ୟରେ ବସବାସ କରୁଅଛୁ ଏହାର ଆର୍ଥିକ ସମ୍ବଳ ଉପରେ ନିର୍ଭର କରେ, ମାତ୍ର ଆମମାନଙ୍କ ମଧ୍ୟରେ ମଧ୍ୟ କିଛି ତ୍ରୁଟି ରହିଅଛି ଯାହାକୁ ଆମେ ସମୀକ୍ଷା କରିବାକୁ ଚାହୁଁନା। ଆମମାନଙ୍କର ସମସ୍ୟା ହେଉଛି ନୈତିକ ସମସ୍ୟା। ଆମମାନେ ସତ୍ୟ ତଥା ଜୀବନ୍ତ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରୁଅଛୁ। ସେହି ଅତୀତର ବାବିଲୋନ ନଗରୀ ଯାହାକି ପ୍ରଥମେ ଆମମାନଙ୍କ ନିମନ୍ତେ ସେତେଦୂର ଗୁରୁତ୍ୱପୂର୍ଣ୍ଣ ବୋଲି ଜଣା ନଯାଏ, ମାତ୍ର ତହିଁରୁ ଆମମାନଙ୍କ ନିମନ୍ତେ କିଛି ଶିକ୍ଷା ମିଳେ। ସେହି ବାବିଲୋନର ଧ୍ୱଂସସ୍ତୂପର ପ୍ରସ୍ତରଗୁଡ଼ିକ ଆମମାନଙ୍କ ନିମନ୍ତେ ଏକ ଚେତାବନୀ ରୂପେ ସ୍ୱର ଉତ୍ତୋଳନ କରେ। ପ୍ରିୟ ବନ୍ଧୁ, ଈଶ୍ୱର ଚାହାନ୍ତି ଆମେ ଯେପରି ତାହାଙ୍କୁ ଜୀବନ୍ତ ଭାବେ ରୂପ ଦେଉ, ଜୀବନ୍ତ ଭାବେ ତାହାଙ୍କର ଉପାସନା କରୁ, ଜୀବନ୍ତ ଭାବେ ତାହାଙ୍କୁ ଉପସ୍ଥାପିତ କରୁ, ମାତ୍ର ତାହାଙ୍କୁ ଅନ୍ୟ କୌଣସି ପାର୍ଥିବ ବସ୍ତୁ ସହିତ ତୁଳନା ନ କରୁ କି ତାହାଙ୍କୁ ନିର୍ଜୀବ ବସ୍ତୁ ସହିତ ତୁଳନା ନ କରୁ। ତେଣୁ ସେତିକି ନୁହେଁ, ଆମର ଜୀବନରେ ଆମେ ଯେପରି ତାହାଙ୍କୁ ଅଗ୍ରାଧିକାର ଦେଉ ଓ ତାହାଙ୍କର ଗୌରବ ଓ ମହିମା ପ୍ରକାଶ କରୁ, ତାହେଲେ ଆମେମାନେ ସେହି ବାବିଲୋନ୍ ପରି ବିଚାରିତ ନ ହୋଇ ବା ପତିତ ନ ହୋଇ ଈଶ୍ୱରଙ୍କ ନିମନ୍ତେ ଏକ ବିଜୟୀ ଜୀବନଯାପନ କରିପାରିବା। ଈଶ୍ୱର ହେଉଛନ୍ତି ସ୍ୱ ଗୌରବ ରକ୍ଷଣରେ ଉଦ୍ୟୋଗୀ ପରମେଶ୍ୱର। ସେ ନିଜର ଗୌରବ କାହାକୁ ଦିଅନ୍ତି ନାହିଁ ଓ ସେ ଚାହାନ୍ତି ମନୁଷ୍ୟ ଯେପରି ତାହାଙ୍କୁ ଗୌରବ ଦେଉ, ତାହାଙ୍କ ଉପରେ ନିର୍ଭର କରି ତାହାଙ୍କର ଶରଣାପନ୍ନ ହେଉ। ମାତ୍ର ଯଦି ତହିଁରେ ବିପରୀତ ଘଟେ ତାହେଲେ ମନୁଷ୍ୟ ସମସ୍ୟାର ସମ୍ମୁଖୀନ ହେବ ଓ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେବ। ପ୍ରିୟ ବନ୍ଧୁ, ପ୍ରଭୁ ଆଜି ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ସୁଯୋଗ ଦେଉଛନ୍ତି ତାଙ୍କର ନିକଟବର୍ତ୍ତୀ ହେବା ପାଇଁ। ଆପଣ କାଲି ପାଇଁ ଅପେକ୍ଷା କରନ୍ତୁ ନାହିଁ, କାରଣ କାଲି ଆମମାନଙ୍କ ପାଇଁ କ'ଣ ଘଟିବ ତାହା ଆମେ ଜାଣୁନା। ଆଜି ଯଦି ପ୍ରଭୁ ତାହାଙ୍କର ବାକ୍ୟ ଶୁଣିବା ନିମନ୍ତେ ଆପଣଙ୍କୁ ସୁଯୋଗ ଦେଇଛନ୍ତି ତାହେଲେ ଆଜି ହିଁ ହେଉଛି ସେହି ସମୟ। ଆପଣ ନିଜର ଜୀବନକୁ ସମୀକ୍ଷା କରନ୍ତୁ, ପ୍ରଭୁଙ୍କର ବାକ୍ୟ ଅନୁଯାୟୀ ନିଜକୁ ପଚାରନ୍ତୁ ଯେ ମୁଁ କ'ଣ ବାସ୍ତବରେ ମୋର ଈଶ୍ୱରଙ୍କୁ ସତ୍ୟ ଓ ଜୀବନ୍ତ ଈଶ୍ୱର ବୋଲି ସ୍ଥାନ ଦେଇପାରିଛି। ମୁଁ କ'ଣ ତାହାଙ୍କୁ ଜୀବନ୍ତ ଭାବରେ ରୂପ ଦେଇପାରିଛି, ଜୀବନ୍ତ ଭାବରେ ତାହାଙ୍କର ଉପାସନା କରିପାରିଛି। ମୁଁ କ'ଣ ସେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ନିଜର ପାପମୟ ଜୀବନକୁ ତାହାଙ୍କ ନିକଟରେ ସମର୍ପଣ କରିପାରିଛି, ନା ମୁଁ ଅନ୍ୟ କାହାର ଆଶ୍ରୟ ନେଉଛି। ଯଦି ଆମେ ଖ୍ରୀଷ୍ଟଙ୍କୁ ଛାଡ଼ି ଅନ୍ୟ କାହାର ଆଶ୍ରୟ ନେବା ତାହେଲେ ଆମମାନେ ସେହି ମରିଚିକା ପଛରେ ଧାଇଁବା ପରି ହେବା। ଆମମାନଙ୍କୁ କେହି ଉଦ୍ଧାର କରିପାରିବେ ନାହିଁ, ଆମମାନଙ୍କର ଦୁଃଖ କେହି ଶୁଣିବେ ନାହିଁ, ଆମମାନଙ୍କ ନିବେଦନ କେହି ଶୁଣିବେ ନାହିଁ, କି ଆମମାନଙ୍କୁ ଆମମାନଙ୍କ ଦୁଃଖରୁ କେହି ଉଦ୍ଧାର କରିପାରିବେ ନାହିଁ। ତେଣୁ ପ୍ରିୟ ବନ୍ଧୁ, ଯଦି ଆମମାନଙ୍କ ଜୀବନରେ କୌଣସି ସମସ୍ୟା ଆସିଛି, ଦୁଃଖ ଆସିଛି, ତାହେଲେ ଆଜି ହେଉଛି ସମୟ ଆମେ ନିଜର ଜୀବନକୁ ସମୀକ୍ଷା କରୁ ଏବଂ ଈଶ୍ୱରଙ୍କ ନିକଟକୁ ଯାଉ, ଅନୁତାପ ସହିତ ତାଙ୍କ ନିକଟରେ ପାପ ସ୍ୱୀକାର କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ ଯେପରି ଆମେ ପ୍ରତିମା ପୂଜା ପ୍ରତି ଆସକ୍ତ ନ ହୋଇ ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କ ପ୍ରତି ଆସକ୍ତ ହେଉ, ଓ ଯେ ଈଶ୍ୱରଙ୍କୁ ଜଗତ ନିକଟରେ ପ୍ରକାଶ କଲେ ସେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କ ମଧ୍ୟ ଦେଇ ପିତା ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିବା ନିମନ୍ତେ ଚେଷ୍ଟା କରୁ। ତେଣୁ ସୁଯୋଗର ସଦ୍ବ୍ୟବହାର କରି ପ୍ରଭୁଙ୍କର ହେଉ, ପ୍ରଭୁଙ୍କ ନିମନ୍ତେ ଜୀବନଯାପନ କରୁ, ତାହେଲେ ଆମେ ସେହି ଅନନ୍ତ ଜୀବନର ଅଧିକାରୀ ହୋଇପାରିବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ, ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।